ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। কণ আপনার প্রস্তুত অনেক মোর বিশ্বাস আপনার নিশ্চিত ভাবে আগ্রহ সহ প্রভুঙ্কর বাক্য শুণবা নিমন্তে অপেক্ষা করে বসিছেন। আপনার মনের অনেক প্রশ্ন থাইপরে যার উত্তর কি আপনার এপর্যন্ত পাইপারি না, কিন্তু মোর বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଆପଣ ଠିକ୍ ଆପଣଙ୍କର ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ଏବଂ ଆପଣ ଯେଉଁ ଶାନ୍ତି ଓ ଆନନ୍ଦର ଅନ୍ୱେଷଣରେ ଅଛନ୍ତି, ଯେଉଁ ଉଦ୍ଧାରକର୍ତ୍ତାଙ୍କର ଅନ୍ୱେଷଣରେ ଅଛନ୍ତି, ଆପଣ ନିଶ୍ଚିତ ଭାବରେ ତାହାଙ୍କର ପରିଚୟ ପାଇବା ସଙ୍ଗେ ସଙ୍ଗେ ସେହି ଶାନ୍ତି ଓ ଆନନ୍ଦର ଅଧିକାରୀ ହୋଇପାରିବେ। ତାହେଲେ ଆସନ୍ତୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ଯେଉଁ ସୁନ୍ଦର ସୁଯୋଗ ଦେଇଛନ୍ତି ତାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ସ୍ୱର ଶୁଣିବା ପାଇଁ ଆସନ୍ତୁ ମନୋଯୋଗର ସହିତ ତାହା ଶୁଣିବା। ଆଉ ପ୍ରଭୁ ଆମମାନଙ୍କୁ ଯେଉଁ ଶିକ୍ଷା ଦିଅନ୍ତି ତଦନୁଯାୟୀ ତାହାଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ପଦକ୍ଷେପ ନେବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା, ଜୀବିତ ପବିତ୍ର ପ୍ରଭୁ, ବାସ୍ତବରେ ତୁମେ ଆଜି ମଧ୍ୟ ଜୀବିତ। ତୁମେ ଆଜି ମଧ୍ୟ ଆମମାନଙ୍କ ପ୍ରତି ତୁମର ଦୟା ଏବଂ ଅନୁଗ୍ରହର ହସ୍ତ ବିସ୍ତାର କରି ରଖିଅଛ। ତୁମେ ଚାହଁ ଯେପରି ଆମମାନେ ଉଦ୍ଧାରପ୍ରାପ୍ତ ହେଉ, ତୁମେ ଚାହଁ ଯେପରି ଆମମାନେ ବିନଷ୍ଟ ନ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। କେବଳ ତୁମେ ଯେ ଆମମାନଙ୍କ ନିମନ୍ତେ ନିଜର ପ୍ରାଣ ଦେଇଛ ତାହା ନୁହେଁ, ମାତ୍ର ତୁମେ ଆଜି ମଧ୍ୟ ଆମମାନଙ୍କର ଉଦ୍ଧାର ନିମନ୍ତେ, ଆମମାନଙ୍କର ସୁରକ୍ଷା ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରି ଆସୁଅଛ। ହଁ ପ୍ରଭୁ, ଏହି ସୁଯୋଗରେ ତୁମେ ଆମମାନଙ୍କ ସହିତ କଥା କୁହ। ଆମମାନଙ୍କର ଜୀବନରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ କଠିନତାର ଭାବ ଦୂର କରି ଏକ ସରଳ ବିଶ୍ୱାସ, ଏକ ନମ୍ରତାର ହୃଦୟ ତୁମେ ଆମମାନଙ୍କୁ ଦାନ କର। ତୁମର ବାକ୍ୟକୁ ସରଳ ହୃଦୟରେ ଗ୍ରହଣ କରି ସେହି ବାକ୍ୟ ଅନୁଯାୟୀ ପ୍ରଭୁ ତୁମର ଅନୁଗାମୀ ହେବା ନିମନ୍ତେ ତୁମେ ଆମମାନଙ୍କୁ ଶକ୍ତି, ସାମର୍ଥ୍ୟତା ଏବଂ ତୁମର ବାକ୍ୟରୂପକ ଆଲୋକ ଦାନ କର। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜିଖରିୟ ପୁସ୍ତକର 6 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 11 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଆମ୍ଭେମାନେ ଜିଖରିୟ ଭବିଷ୍ୟତ ବକ୍ତାଙ୍କର 10ଟି ଦର୍ଶନର ଶେଷ ଦର୍ଶନ ମଧ୍ୟକୁ ଆସୁଅଛୁ, ଯାହାକି ଜିଖରିୟ ଭବିଷ୍ୟତ ବକ୍ତାଙ୍କୁ ଗୋଟିଏ ରାତ୍ରିରେ ପ୍ରଦାନ କରାଯାଇଥିଲା। ସେ ଏହି 10ଟିଯାକ ଦର୍ଶନ ଗୋଟିଏ ରାତ୍ରିରେ ପ୍ରାପ୍ତ ହୋଇଥିଲେ। ଏକ ପୃଷ୍ଠଭୂମି ସ୍ୱରୂପେ ସେମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ନିମନ୍ତେ ମୁଁ ପୁନର୍ବାର ସେହିସବୁକୁ ଆପଣଙ୍କ ନିକଟରେ ପୁନରାବୃତ୍ତି କରିବାକୁ ଚାହେଁ। ପ୍ରଥମଟି ହେଉଛି ମେହେନ୍ଦି ବୃକ୍ଷମାନର ତଳେ ଅଶ୍ୱାରୋହୀମାନେ। ଦ୍ୱିତୀୟଟି ହେଉଛି 4 ଶୃଙ୍ଗ। ତୃତୀୟଟି ହେଉଛି 4 ଜଣ କମାର। ଚତୁର୍ଥଟି ହେଉଛି ହସ୍ତରେ ପରିମାପକ ରଜ୍ଜୁଧାରୀ ଏକ ପୁରୁଷ। ପଞ୍ଚମଟି ହେଉଛି ଜୁହସିଓ ଓ ଶୟତାନ। ଷଷ୍ଠଟି ହେଉଛି ଶାଖା ଓ ସପ୍ତଚକ୍ଷୁ ବିଶିଷ୍ଟ ଏକ ପ୍ରସ୍ତର। ସପ୍ତମଟି ହେଉଛି ଦୀପବୃକ୍ଷ ଓ 2 ଜିତବୃକ୍ଷ। ଅଷ୍ଟମଟି ହେଉଛି ଉଡ଼ନ୍ତା ଏକ ନଳାକାର ପୁସ୍ତକ। ନବମଟି ହେଉଛି ଐଫା ପାତ୍ର ମଧ୍ୟରେ ଜଣେ ସ୍ତ୍ରୀ। ଆଉ ବର୍ତ୍ତମାନ ଆମେ 10ମ ଦର୍ଶନ ମଧ୍ୟକୁ ଆସୁଅଛୁ, ଯାହାକି 4ଟି ରଥର ଦର୍ଶନ। ବର୍ତ୍ତମାନ ଆମେ 4ଟି ରଥର ଦର୍ଶନ ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା, ଯାହାକି ଜିଖରିୟ ଭବିଷ୍ୟତ ବକ୍ତା ପ୍ରାପ୍ତ ହେଉଅଛନ୍ତି। ଦେଖନ୍ତୁ ଜିଖରିୟ 6 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ମୁଁ ପୁନର୍ବାର ଚକ୍ଷୁ ଟେକି ଅନାଇଲି, ଆଉ ଦେଖ 2 ପର୍ବତ ମଧ୍ୟରୁ 4ଗୋଟି ରଥ ନିର୍ଗତ ହେଲା। ସେହି ପର୍ବତ ପିତ୍ତଳମୟ ପର୍ବତ ଥିଲା। ଦେଖନ୍ତୁ, ଅନନ୍ତର ମୁଁ ପୁନର୍ବାର ଚକ୍ଷୁ ଟେକି ଅନାଇଲି, ଏହା ପୁନର୍ବାର ଦର୍ଶାଏ ଯେ ତାହାଙ୍କର ଚକ୍ଷୁ ପୂରାପୂରି ଖୋଲା ଥିଲା। ସେ ଏହି ସମସ୍ତ ବିଷୟ ଦେଖିଲେ, ଏହା ଏକ ସ୍ୱପ୍ନ ନଥିଲା। ଲେଖା ଅଛି, ଆଉ ଦେଖ 2 ପର୍ବତ, ସେହି ପର୍ବତ ପିତ୍ତଳମୟ ପର୍ବତ ଥିଲା। ଅଧିକାଂଶ ସମାଲୋଚକମାନେ ଏକମତ ଯେ ଏହି 2ଟି ପର୍ବତ ସିଓନ ପର୍ବତ ଓ ଜିତ ପର୍ବତ ଅଟନ୍ତି, ଯାହାକି କିଦ୍ରୋଣ ଉପତ୍ୟକା ମଧ୍ୟରେ ଏହି 4ଟି ରଥର ଅବସ୍ଥିତିକୁ ନିର୍ଣ୍ଣୟ କରିବ। ଲେଖା ଅଛି, 2 ପର୍ବତ ମଧ୍ୟରୁ 4ଗୋଟି ରଥ ନିର୍ଗତ ହେଲା। ଆମେ ଅନୁମାନ କରୁ ଯେ ଅଶ୍ୱଗୁଡ଼ିକ ରଥ ସହ ଯୋଚା ଯାଇଥିଲେ, ଆଉ ଯାହାକି ସେହି ପ୍ରତ୍ୟେକ ରଥ ନିମନ୍ତେ ରଥାରୋହୀ ବା ଚାଳକମାନେ ଥିଲେ। ଆମେ ଯେତେବେଳେ ଆଗକୁ ଅଧ୍ୟୟନ କରି ଯିବା, ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଏହା ସତ୍ୟ ଅଟେ। ଏହି 4ଟି ରଥ 4ଟି ମହାନ ସାମ୍ରାଜ୍ୟକୁ ଉପସ୍ଥାପିତ କରନ୍ତି ବୋଲି ଭାଷାନ୍ତର କରାଯାଇପାରିବ, ଯାହାକି ଦାନିଏଲ ଭବିଷ୍ୟତ ବକ୍ତା ତାହାଙ୍କ ଦର୍ଶନରେ ଦେଖିଥିଲେ। ସେମାନେ ସମସ୍ତେ ବିଜାତୀୟ ସାମ୍ରାଜ୍ୟ ଥିଲେ ଓ ସମସ୍ତେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇଅଛନ୍ତି। ଦାନିଏଲ ଭବିଷ୍ୟତ ବକ୍ତାଙ୍କ ଦର୍ଶନର ସେହି ଅଂଶ ଆକ୍ଷରିକ ଭାବେ ସଫଳ ହୋଇଅଛି। ଏହି 4ଟି ରଥ ସେହି ବିଷୟକୁ ଅତି ସହଜରେ ଉପସ୍ଥାପିତ କରିପାରିବେ, କିନ୍ତୁ ସେ ଯାହା ହେଉ ନା କାହିଁକି ମୁଁ ଏହି 4ଟି ରଥକୁ ଜୋହନଙ୍କର ଦର୍ଶନ ସହିତ ପରିଚିତ କରାଇବାକୁ ଚାହେଁ, ଯାହାକି ଜୋହନ ଭାବବାଣୀ ମଧ୍ୟରେ ଦେଖିଲେ, ଯାହା ଭବିଷ୍ୟତ ବିଷୟ ନେଇ ପ୍ରକାଶ କରେ। ପ୍ରକୃତରେ ପ୍ରକାଶିତ ବାକ୍ୟ ପୁସ୍ତକର 6 ପର୍ବଟି ଆମ୍ଭମାନଙ୍କ ସମ୍ମୁଖରେ 4ଟି ଅଶ୍ୱାରୋହୀଙ୍କୁ ଉପସ୍ଥାପିତ କରିବା ଦ୍ୱାରା ମହାକ୍ଲେଶ ସମୟର ଜୋହନଙ୍କର ଦର୍ଶନଟିକୁ ଉନ୍ମୋଚନ କରେ। ଆଉ ସେହି 4ଜଣ ଅଶ୍ୱାରୋହୀ ଓ ଜିଖରିୟଙ୍କର ଦର୍ଶନର 4ଟି ରଥ ମଧ୍ୟରେ ଏକ ଚମତ୍କାର ସାମଞ୍ଜସ୍ୟତା ରହିଅଛି ଓ ଏକ ଯୋଗାଯୋଗ ରହିଅଛି। ଆମ୍ଭେମାନେ ଜିଖରିୟ ପୁସ୍ତକ ପାଞ୍ଚ ପର୍ବରେ ସେହି ବିଚାରର ଦର୍ଶନ ମୁଖ୍ୟତଃ ଇସ୍ରାଏଲ ଲୋକମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିବାର ଲକ୍ଷ୍ୟ କରିଅଛୁ। କିନ୍ତୁ ଏଠାରେ ଏହି ଛଅ ପର୍ବରେ ଈଶ୍ୱରଙ୍କର ବିଚାର ବିଜାତୀୟ ରାଷ୍ଟ୍ରଗୁଡ଼ିକ ଉପରେ ବର୍ତ୍ତିବାର ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଈଶ୍ୱରଙ୍କ ଲୋକମାନଙ୍କୁ ପଦଦଳିତ କରିଅଛନ୍ତି। ଏହା କେବଳ ଏକ ଅତୀତର ବିଚାରକୁ ପ୍ରକାଶ କରେ ନାହିଁ, ମାତ୍ର ଏକ ଭବିଷ୍ୟତର ବିଚାରକୁ ମଧ୍ୟ ପ୍ରକାଶ କରେ, ଯାହାକି ସେହି ମହାକ୍ଲେଶର ସମୟରେ ଘଟିବାକୁ ଅଛି। ଲେଖା ଅଛି, ସେହି ପର୍ବତ ପିତ୍ତଳମୟ ପର୍ବତ ଥିଲା। ଏହି ପର୍ବତଗୁଡ଼ିକ ପିତ୍ତଳର ପର୍ବତ ଥିଲା। ପୁରାତନ ନିୟମରେ ଏହି ପିତ୍ତଳ ବିଚାରକୁ ଦର୍ଶାଏ। ଏହା ଧାତୁମାନଙ୍କ ମଧ୍ୟରେ ଏକ ଧାତୁ ଥିଲା, ଯାହାକି ସମାଗମ ତମ୍ବୁ ମଧ୍ୟରେ ଦୁଇଟି ସରଞ୍ଜାମ ନିମନ୍ତେ ବ୍ୟବହୃତ ହେଉଥିଲା, ଯାହାକି ପାପର ବିଚାର ନିମନ୍ତେ ବ୍ୟବହୃତ ହେଉଥିଲା। ଗୋଟିଏ ଥିଲା ପିତ୍ତଳର ବେଦୀ ଓ ଅନ୍ୟଟି ଥିଲା ପିତ୍ତଳର ପ୍ରକ୍ଷାଳନ ପାତ୍ର। ଏହି ଉଭୟ ସାମଗ୍ରୀ ସମାଗମ ତମ୍ବୁର ବାହ୍ୟ ପ୍ରାଙ୍ଗଣ ମଧ୍ୟରେ ରଖାଯାଉଥିଲା ଓ ଉଭୟ ସାମଗ୍ରୀ ଲୋକମାନଙ୍କର ପାପର ବିଚାର ନିମନ୍ତେ ବ୍ୟବହାର କରାଯାଉଥିଲା। ଯେହେତୁ ଏହି ଦର୍ଶନ ମଧ୍ୟରେ ପର୍ବତଗୁଡ଼ିକ ପିତ୍ତଳର ପର୍ବତ, ତେଣୁକରି ଏହା ପ୍ରକାଶ କରେ ଯେ ଏହି ପର୍ବତଦ୍ୱୟ ବିଚାରର ବିଷୟକୁ ଉପସ୍ଥାପିତ କରେ। ତେଣୁ ବିଚାର ଈଶ୍ୱରଙ୍କଠାରୁ ସେହି କିଦ୍ରୋଣ ଉପତ୍ୟକାରୁ ଆଗମନ କରିବାକୁ ଯାଉଅଛି। ଚାରୋଟି ବିଚାର ଯାହା ଅଗ୍ରସର ହୁଏ, ଆଉ ସେହିସବୁ ଏଠାରେ ଚାରୋଟି ରଥ ଆକାରରେ ଅଙ୍କିତ ହୋଇଅଛନ୍ତି। ଜିଖରିୟ ଛଅ ପର୍ବର ଦୁଇ ଓ ତିନି ପଦରେ ଏହିପରି ଲେଖା ଅଛି, ପ୍ରଥମ ରଥରେ ରକ୍ତବର୍ଣ୍ଣ ଅଶ୍ୱଗଣ ଓ ଦ୍ୱିତୀୟ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ, ଆଉ ତୃତୀୟ ରଥରେ ଶ୍ୱେତବର୍ଣ୍ଣ ଅଶ୍ୱଗଣ, ପୁଣି ଚତୁର୍ଥ ରଥରେ ବିନ୍ଦୁଚିତ୍ରିତ ପାଣ୍ଡୁର ବର୍ଣ୍ଣ ଅଶ୍ୱଗଣ ଥିଲେ। ଏହି ଅଶ୍ୱଗଣର ରଙ୍ଗଗୁଡ଼ିକର ଏକ ତାତ୍ପର୍ଯ୍ୟ ରହିଅଛି। ପ୍ରକାଶିତ ବାକ୍ୟ ଛଅ ପର୍ବରେ ମଧ୍ୟ ଆମେ ସେହି ଚାରିଜଣ ଅଶ୍ୱାରୋହୀଙ୍କ ମଧ୍ୟରେ ଏହି ଏକ ପ୍ରକାରର ବର୍ଣ୍ଣ ଲକ୍ଷ୍ୟ କରିବାକୁ ପାରୁ। ମୁଁ ଭାବୁନାହିଁ ଯେ ଜିଖରିୟଙ୍କର ଏହି ଚାରି ରଥର ଦର୍ଶନ ଓ ଜୋହନଙ୍କର ଚାରିଜଣ ଅଶ୍ୱାରୋହୀଙ୍କର ଦର୍ଶନ ଏକ ଆକସ୍ମିକ ଘଟଣା ଥିଲା। ସେମାନେ ସମ୍ଭବତଃ ଏକ ପ୍ରକାର ଘଟଣାକୁ ଦର୍ଶାନ୍ତି। ଜୋହନଙ୍କ ଦର୍ଶନରେ ରକ୍ତବର୍ଣ୍ଣ ଅଶ୍ୱ ଯୁଦ୍ଧକୁ ଉପସ୍ଥାପିତ କରେ, କୃଷ୍ଣବର୍ଣ୍ଣ ଅଶ୍ୱ ଦୁର୍ଭିକ୍ଷକୁ ଉପସ୍ଥାପିତ କରେ ଓ ପାଣ୍ଡୁରବର୍ଣ୍ଣ ଅଶ୍ୱ ମୃତ୍ୟୁକୁ ଉପସ୍ଥାପିତ କରେ। ଏହି ସମସ୍ତ ଅଶ୍ୱଗଣ ଈଶ୍ୱରଙ୍କର ବିଚାରକୁ ଦର୍ଶାନ୍ତି। ବର୍ତ୍ତମାନ ପ୍ରଥମ ଅଶ୍ୱଟି ଅର୍ଥାତ୍ ଶ୍ୱେତବର୍ଣ୍ଣ ଅଶ୍ୱଟି କ'ଣ ଉପସ୍ଥାପିତ କରେ? ତେବେ ଜିଖରିୟଙ୍କ ଦର୍ଶନରେ ମଧ୍ୟ ଶ୍ୱେତବର୍ଣ୍ଣ ଅଶ୍ୱଗଣ ରହିଅଛନ୍ତି, ଯାହାକି ସମ୍ଭବତଃ ବିଜୟର ବିଷୟକୁ ଉପସ୍ଥାପିତ କରେ। ଜୋହନଙ୍କ ଦର୍ଶନରେ ଶ୍ୱେତ ଅଶ୍ୱ ପରେ ପରେ ରକ୍ତବର୍ଣ୍ଣ ଅଶ୍ୱ ରହିଅଛି, ଯାହାକି ଯୁଦ୍ଧର ବିଷୟକୁ ଉପସ୍ଥାପିତ କରେ। ତେଣୁକରି ମୁଁ ଭାବେ ଯେ ପ୍ରଥମ ଅଶ୍ୱାରୋହୀ ଭଣ୍ଡ ଖ୍ରୀଷ୍ଟକୁ ଉପସ୍ଥାପିତ କରେ, ଆଉ ଯାହାକି ସେ ଜଗତକୁ ମିଥ୍ୟା ଶାନ୍ତି ଆଣିବ, କାରଣ ତାହା ପରେ ଯୁଦ୍ଧର ରକ୍ତବର୍ଣ୍ଣ ଅଶ୍ୱାରୋହୀ ଆଗମନ କରେ, ଆଉ ଯୁଦ୍ଧ ପୃଥିବୀ ଉପରେ ସଂଗଠିତ ହୁଏ। ପ୍ରିୟ ବନ୍ଧୁ, ମୁଁ ଭାବୁନାହିଁ ଆମ୍ଭେମାନେ ପ୍ରକୃତ ବିଶ୍ୱଯୁଦ୍ଧ ଏପର୍ଯ୍ୟନ୍ତ ଦେଖିଅଛୁ ବୋଲି। ମାତ୍ର ସେହି ଶେଷ ସମୟରେ ସମଗ୍ର ପୃଥିବୀ ଯୁଦ୍ଧ ଦ୍ୱାରା ପ୍ରଜ୍ୱଳିତ ହେବ, କାରଣ ଯେପର୍ଯ୍ୟନ୍ତ ମନୁଷ୍ୟ ହୃଦୟରେ ପାପ ରହିଅଛି, ସେପର୍ଯ୍ୟନ୍ତ ମନୁଷ୍ୟ ହେଉଛି ଏକ ଯୁଦ୍ଧପ୍ରିୟ ପ୍ରାଣୀ। ଆଉ ଯେତେବେଳେ ସେହି ରକ୍ତବର୍ଣ୍ଣ ଅଶ୍ୱାରୋହୀ ପୃଥିବୀ ମଧ୍ୟ ଦେଇ ଗତି କରିବ, ମୁଁ ଏକ ଦୃଢ଼ତାର ସହିତ କହିପାରେ ଯେ ସମସ୍ତ ନରକ ଉନ୍ମୁକ୍ତ ହୋଇଯିବ। ମୁଁ ଭାବେ ଯେ କେହି ହେଲେ ଆଜି ସେହି ଭୟଙ୍କର ମହାକ୍ଲେଶର ସମୟ ଉପରେ ଗୁରୁତ୍ୱାରୋପ କରୁନାହାନ୍ତି, ଯାହାକି କେତେ ଭୟଙ୍କର ଭାବେ ଘଟିବାକୁ ଯାଉଅଛି। ଯେତେବେଳେ ଏହା ଏହି ପୃଥିବୀ ଉପରେ ଆସି ଉପସ୍ଥିତ ହେବ, ସେତେବେଳେ ଏହା ଅତି ଭୟଙ୍କର ଭାବେ ହେବ। ତେବେ ଏହା ଯୁଦ୍ଧର ରକ୍ତବର୍ଣ୍ଣ ଅଶ୍ୱ ଉପରେ ଆରୋହଣ କରିବା ଦ୍ୱାରା ଚିତ୍ରିତ ହୋଇଅଛି। ଚତୁର୍ଥ ରଥରେ ବିନ୍ଦୁ ଚିତ୍ରିତ ପାଣ୍ଡୁର ବର୍ଣ୍ଣ ଅଶ୍ୱ, ଯାହାକି ଜିଖରିୟ ତାହାଙ୍କ ଦର୍ଶନରେ ଦେଖୁଅଛନ୍ତି, ତାହା ସମ୍ଭବତଃ ଅଧିକ ସଠିକ୍ ଭାବେ ଭାଷାନ୍ତର କଲେ ଆକ୍ଷରିକ ଭାବେ ଏହା ଛଉ ଛଉଆ ବା ଫୁଟୁଫୁଟିଆ, ଆଉ ଏହା ପ୍ରକାଶିତ ବାକ୍ୟ ଭାଓବାଣୀର ପାଣ୍ଡୁର ବର୍ଣ୍ଣ ଅଶ୍ୱ ସହିତ ସାମଞ୍ଜସ୍ୟତା ରକ୍ଷା କରେ। ଏହି ଦଶମ ଦର୍ଶନଟି ତାହାଙ୍କର ଲୋକମାନଙ୍କର ଉତ୍ସାହ ନିମନ୍ତେ ଜିଖରିଓଙ୍କୁ ପ୍ରଦାନ କରାଯାଇଥିଲା। ଏହା ଜାଣି ଯେ ଈଶ୍ୱର ବିଜାତୀୟ ରାଷ୍ଟ୍ରଗୁଡ଼ିକର ବିଚାର କରିବେ, ଯେପରିକି ସେ ନିଜର ଲୋକମାନଙ୍କର ବିଚାର କରିବେ। ଜିଖରିଓ ଛଅ ପର୍ବର ଚାରିରୁ ପାଞ୍ଚ ପଦ ମଧ୍ୟରେ ଲେଖା ଅଛି, ସେତେବେଳେ ଯେଉଁ ଦୂତ ମୋ ସଙ୍ଗେ କଥା କହୁଥିଲେ ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋର ପ୍ରଭୁ, ଏସବୁ କ'ଣ? ତହିଁରେ ସେ ଦୂତ ମୋତେ ଉତ୍ତର କରି କହିଲେ, ଏମାନେ ସ୍ୱର୍ଗର ଚାରି ବାୟୁ, ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ଛାମୁରେ ଉଭା ଥାଇ ସେଠାରୁ ନିର୍ଗତ ହେଉଅଛନ୍ତି। ଲେଖା ଅଛି, ଏମାନେ ସ୍ୱର୍ଗର ଚାରି ବାୟୁ। ଏହି ଚାରି ବାୟୁ ପ୍ରକୃତରେ ଦୂତମାନଙ୍କୁ ଦର୍ଶାନ୍ତି। ତେଣୁକରି ଅନ୍ୟ ଅର୍ଥରେ କହିବାକୁ ଗଲେ ଦୂତମାନେ ବିଚାରର ଦାୟିତ୍ୱରେ ଅଛନ୍ତି, ଯାହାକି ବିଜାତୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆସି ବର୍ତ୍ତିବ, ଯାହାକି ଆମେ ପ୍ରକାଶିତ ବାକ୍ୟ ପୁସ୍ତକରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ବର୍ତ୍ତମାନ ଆମେ ଏହାର ଭାଷାନ୍ତରକୁ ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ ଛଅ ପର୍ବର ଛଅ ଓ ସାତ ପଦରେ ଏହିପରି ଲେଖା ଅଛି, ଯେଉଁ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ ଅଛନ୍ତି ତାହା ଉତ୍ତର ଦେଶ ଆଡ଼େ ଗମନ କରୁଅଛି, ଶ୍ୱେତବର୍ଣ୍ଣ ଅଶ୍ୱଗଣ ସେମାନଙ୍କ ପଶ୍ଚାତ୍ ଗମନ କଲେ, ଆଉ ବିନ୍ଦୁଚିତ୍ରିତ ଅଶ୍ୱଗଣ ଦକ୍ଷିଣ ଦେଶ ଆଡ଼େ ଗମନ କଲେ, ପୁଣି ପାଣ୍ଡୁର ବର୍ଣ୍ଣ ଅଶ୍ୱଗଣ ବାହାର ହେଲେ ଓ ପୃଥିବୀର ଏଣେତେଣେ ଗମନାଗମନ କରିବା ପାଇଁ ଅନୁମତି ଚାହିଁଲେ। ତହିଁରେ ସେ କହିଲେ, ତୁମେମାନେ ଏଠାରୁ ଯାଅ, ପୃଥିବୀର ଏଣେତେଣେ ଗମନାଗମନ କର। ତୁ ସେମାନେ ପୃଥିବୀର ଏଣେତେଣେ ଗମନାଗମନ କଲେ। ଦେଖନ୍ତୁ, ଏହି ଭାଷାନ୍ତରରୁ ଜଣାଯାଏ ଯେ କୃଷ୍ଣବର୍ଣ୍ଣ ଓ ଶ୍ୱେତବର୍ଣ୍ଣ ଅଶ୍ୱଗୁଡ଼ିକ ଉତ୍ତର ଦେଶ ମଧ୍ୟକୁ ଗମନ କରିବେ, ଆଉ ବିନ୍ଦୁଚିତ୍ରିତ ଅଶ୍ୱଗଣ ଦକ୍ଷିଣ ଦେଶ ଆଡ଼କୁ ଗମନ କରିବେ। ଆଠ ପଦରେ ଲେଖା ଅଛି, ସେତେବେଳେ ସେ ମୋତେ ଡାକି କହିଲେ, ଦେଖ, ଯେଉଁମାନେ ଉତ୍ତର ଦେଶ ଆଡ଼େ ଗମନ କରୁଅଛନ୍ତି ସେମାନେ ଉତ୍ତର ଦେଶରେ ଆମ୍ଭର ଆତ୍ମାକୁ ସୁସ୍ଥିର କରିଅଛନ୍ତି। ଦେଖନ୍ତୁ, ଏହି ସମସ୍ତ ଅଶ୍ୱଗଣ ମଧ୍ୟରୁ କୌଣସିଟି ହେଲେ ପଶ୍ଚିମ ଦେଶକୁ ଯାଆନ୍ତି ନାହିଁ, ଯାହା ସେମାନଙ୍କୁ ଭୂମଧ୍ୟ ସାଗର ମଧ୍ୟରେ ପ୍ରବେଶ କରାଇବ। ଆଉ ଏମାନଙ୍କ ମଧ୍ୟରୁ କେହି ହେଲେ ସମୁଦ୍ର ଅଶ୍ୱ ନୁହନ୍ତି, କିମ୍ବା ଏହି ଅଶ୍ୱମାନଙ୍କ ମଧ୍ୟରୁ କେହି ହେଲେ ପୂର୍ବ ଦେଶକୁ ଯାଆନ୍ତି ନାହିଁ, କାରଣ ସେଠାରେ ମହାନ ଆରବୀୟ ମରୁଭୂମି ରହିଅଛି। କିନ୍ତୁ ସେମାନେ ଉତ୍ତର ଓ ଦକ୍ଷିଣକୁ ଯାଆନ୍ତି, ଯାହାକି ଏକ ରାସ୍ତା, ଯେଉଁ ରାସ୍ତା ମଧ୍ୟ ଦେଇ ଜଣେ ଇସ୍ରାଏଲ୍ଠାରୁ ପୃଥିବୀର ଯେକୌଣସି ସ୍ଥାନକୁ ଯାଇପାରିବ। ଯେଉଁ ଦିଗଗୁଡ଼ିକ ପ୍ରଦାନ କରାଯାଇଅଛି ତାହାର ଅର୍ଥ ହେଉଛି ଯେ ସେମାନେ ଇସ୍ରାଏଲ୍ ଦେଶରୁ ବାହାରି ଯାଇ ସମଗ୍ର ପୃଥିବୀ ମଧ୍ୟରେ ପ୍ରବେଶ କରନ୍ତି। ଏହା ପ୍ରକାଶ କରେ ଯେ କୃଷ୍ଣବର୍ଣ୍ଣ ଓ ଶ୍ୱେତବର୍ଣ୍ଣ ଅଶ୍ୱ ଉତ୍ତର ଦେଶକୁ ଯାଆନ୍ତି। ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ମହାକ୍ଲେଶ ସମୟର ବିଚାର ରଷିଆ ସହିତ ଆରମ୍ଭ ହୋଇ ଇସ୍ରାଏଲ୍ ଦେଶ ଆଡ଼କୁ ଗତି କରିବ। ତେଣୁକରି ବିଚାର ପ୍ରଥମେ ଉତ୍ତର ଦେଶର ରାଜା ନିକଟକୁ ଯିବ, ଅର୍ଥାତ୍ ଉତ୍ତରରେ ଗୋଗ ଓ ମାଗୋଗ ନିକଟକୁ ଯିବ। ବିଚାର ମଧ୍ୟ ଦକ୍ଷିଣରେ ମିଶ୍ର ଦେଶ ଆଡ଼କୁ ଗତି କରିବ, କିନ୍ତୁ ସେ ଯାହା ହେଉନା କାହିଁକି ଅଶ୍ୱମାନଙ୍କ ଉପରେ ଆରୋହଣ କରିବା ଏଠାରେ ମୁଖ୍ୟ ବିଷୟବସ୍ତୁ ନୁହେଁ। ପ୍ରକାଶିତ ବାକ୍ୟରେ ମହାକ୍ଲେଶର ସମୟର ଘଟଣାଗୁଡ଼ିକ ସମ୍ପର୍କରେ ଆମମାନଙ୍କୁ ଏକ ଧାରା ବିବରଣୀ ପ୍ରଦାନ କରାଯାଇଅଛି, ଗୋଟିଏ ପରେ ଆଉ ଗୋଟିଏ ଘଟଣା, ଗୋଟିଏ ସଙ୍କଟ ପରେ ଆଉ ଏକ ସଙ୍କଟ। ଯେତେବେଳେ ଶ୍ୱେତବର୍ଣ୍ଣର ଅଶ୍ୱାରୋହୀ ଗତି କରେ ସେ ଏକ ବିଜୟ ଆଣିବ, ଯାହାକି ପୃଥିବୀ ଉପରେ ଏକ ମିଥ୍ୟା ଶାନ୍ତି ପ୍ରତିଷ୍ଠା କରିବ। ଆଉ ଜଗତ ଭାବିବ ଯେ ଏହା ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ମଧ୍ୟକୁ ପ୍ରବେଶ କରୁଅଛି ବୋଲି, ଯେତେବେଳେ କି ଏହା ପ୍ରକୃତରେ ସେହି ମହାକ୍ଲେଶର ସମୟ ମଧ୍ୟକୁ ପ୍ରବେଶ କରୁଥିବ। ଠିକ୍ ଶ୍ୱେତ ଅଶ୍ୱାରୋହୀ ପରେ ପରେ ଯୁଦ୍ଧର ରକ୍ତବର୍ଣ୍ଣ ଅଶ୍ୱାରୋହୀର ଆଗମନ ହେବ, ଯୁଦ୍ଧ ସମଗ୍ର ପୃଥିବୀ ବ୍ୟାପୀ ହେବ, ଆଉ ଏହା ପରେ ପରେ ଦୁର୍ଭିକ୍ଷର କୃଷ୍ଣବର୍ଣ୍ଣ ଅଶ୍ୱାରୋହୀର ଆଗମନ ହେବ। ଦୁର୍ଭିକ୍ଷ ସାଧାରଣତଃ ଯୁଦ୍ଧ ପରେ ପରେ ଘଟେ, ଯେପରି ମହାମାରୀ ଓ ମୃତ୍ୟୁ ଘଟେ, ଯାହାକି ଚତୁର୍ଥ ଅଶ୍ୱ ଉପସ୍ଥାପିତ କରେ, ଯାହାକି ପାଣ୍ଡୁର ବର୍ଣ୍ଣ ଅଶ୍ୱ। ଏହା ତୁଳନାରେ ଚାରୋଟି ରଥର ଦର୍ଶନରେ ଯାହାକି ଜିଖରିଓଙ୍କୁ ପ୍ରଦାନ କରାଯାଇଥିଲା, ଏଠାରେ ସେହି ଅଶ୍ୱମାନର କ୍ରମିକ ଶ୍ରେଣୀ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ବରଂ ଏହି ଘଟଣା ଉପରେ ଗୁରୁତ୍ୱାରୋପ କରାଯାଏ ଯେ ଈଶ୍ୱର ପୃଥିବୀର ସମସ୍ତ ରାଷ୍ଟ୍ରଗୁଡ଼ିକର ବା ଜାତିଗୁଡ଼ିକର ବିଚାର କରିବା ନିମନ୍ତେ ସ୍ଥିର କରିଅଛନ୍ତି, ଆଉ ଏହି ଚାରୋଟି ରଥ ସେହି ବିଚାରଗୁଡ଼ିକୁ ଉପସ୍ଥାପିତ କରନ୍ତି ସେହି ସମସ୍ତ ମହାକ୍ଲେଶର ସମୟରେ ଘଟିବାକୁ ଅଛି। ଏହା ଜିଖରିଆଙ୍କର ଦଶଟି ଦର୍ଶନକୁ ସମାପ୍ତ କରେ। ଆସନ୍ତୁ ବର୍ତ୍ତମାନ ପ୍ରତୀକ ସ୍ୱରୂପ ଯିହୋଶୁଆଙ୍କର ମୁକୁଟ ପରିଧାନର ବିଷୟ ପ୍ରତି ଟିକେ ଦୃଷ୍ଟି ଦେବା। ବର୍ତ୍ତମାନ ଆମେ ଏକ ବିଷୟ ମଧ୍ୟକୁ ଆସୁଅଛୁ ଯାହାକି ଜିଖରିଆଙ୍କ ସମୟରେ ଘଟିଅଛି। ଜିଖରିଆ ଛଅ ପର୍ବର ନଅରୁ ଦଶ ପଦ ମଧ୍ୟରେ ଲେଖା ଅଛି। ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ନିର୍ବାସିତ ଲୋକମାନଙ୍କରୁ ଅର୍ଥାତ୍ ହିଲଦୟ, ଟୋବିଓ ଓ ଜିଦାୟଠାରୁ ଗ୍ରହଣ କର, ଆଉ ସେମାନେ ଯେଉଁ ସିଫନିୟର ପୁତ୍ର ଯୋଶିଓର ଗୃହକୁ ବାବିଲଠାରୁ ଆସିଅଛନ୍ତି, ତୁମ୍ଭେ ଏହି ଦିନ ଆସି ସେଠାକୁ ଯାଅ। ଏଠାରେ ଆମେ ତିନି ଜଣ ବ୍ୟକ୍ତିଙ୍କର ନାମକୁ ଲକ୍ଷ୍ୟ କରୁଅଛୁ ଯେଉଁମାନେ ବାବିଲୋନ୍ଠାରୁ ଆସିଅଛନ୍ତି। ସେମାନେ ଇସ୍ରାଏଲ ଦେଶକୁ ଫେରି ଆସିଥିବା ଅବଶିଷ୍ଟାଂଶଙ୍କର ଦୁଇ ଦଳ ମଧ୍ୟରୁ କୌଣସି ଗୋଟିଏ ଦଳ ସହିତ ଆସି ନଥିଲେ, ମାତ୍ର ସେମାନେ ନିଜେ ନିଜେ ଆସିଥିଲେ। ହିଲଦୟ ନାମର ଅର୍ଥ ବଳିଷ୍ଠ, ଟୁବିଓ ନାମର ଅର୍ଥ ଈଶ୍ୱରଙ୍କ ଉତ୍ତମତା ଓ ଜିଦାୟ ନାମର ଅର୍ଥ ଈଶ୍ୱର ଜାଣନ୍ତି। ଏହି ନାମଗୁଡ଼ିକୁ ଏକତ୍ର କରିବା ଦ୍ୱାରା ଏହା ଦର୍ଶାଯାଏ ଯେ ଈଶ୍ୱର ଜାଣନ୍ତି ଯେ ତାହାଙ୍କର ଉତ୍ତମତା ଦ୍ୱାରା ସେ ତାହାଙ୍କର ରାଜାଙ୍କୁ ସିଂହାସନ ଉପରେ ପ୍ରତିଷ୍ଠିତ କରାଇବାକୁ ଚାହାନ୍ତି ଓ ସେ ଏହାକୁ ଅତି ଶକ୍ତିର ତଥା ପରାକ୍ରମର ସହିତ ସାଧନ କରିବେ। ଏଠାରେ ଯାହା ଘଟିବ ତାହା ହେଉଛି ଏକ ପ୍ରତୀକ ସ୍ୱରୂପ ମୁକୁଟ ପରିଧାନ, କିନ୍ତୁ ଏହା ରାଜତ୍ୱ କରିବା ନିମନ୍ତେ ଏହି ଜଗତକୁ ଖ୍ରୀଷ୍ଟଙ୍କ ଆଗମନର ଛବି ପ୍ରଦାନ କରେ, ଯାହାକି ପ୍ରକୃତରେ ତଥାପି ଭବିଷ୍ୟତରେ ଘଟିବାକୁ ଅଛି। ଦେଖନ୍ତୁ ଛଅ ପର୍ବର ଏଗାର ପଦରେ ଏହିପରି ଲେଖା ଅଛି, ହଁ ସେମାନଙ୍କଠାରୁ ରୂପା ଓ ସୁନା ଗ୍ରହଣ କର ଓ ମୁକୁଟମାନ ନିର୍ମାଣ କରି ଜିଓସାଧକଙ୍କ ପୁତ୍ର ଜିଓଶିଓ ମହାଯାଜକଙ୍କ ମସ୍ତକରେ ଦିଅ। ଏହା ଏକ ଅଦ୍ଭୁତ ବିଷୟ ପରି ମନେ ହୁଏ। ସେମାନେ କାହିଁକି ଜିରୁବାବେଲଙ୍କ ମସ୍ତକରେ ମୁକୁଟ ନ ଦେଇ ଯିଏକି ଦାଉଦଙ୍କ ବଂଶଧର ଥିଲେ ତହିଁ ପରିବର୍ତ୍ତେ ମହାଯାଜକ ଜିଓଶିଓଙ୍କ ମସ୍ତକରେ ମୁକୁଟ ଦେଉଅଛନ୍ତି? ସେମାନେ ଜିରୁବାବିଲଙ୍କ ମସ୍ତକରେ ମୁକୁଟ ନ ଦେବାର କାରଣ ହେଉଛି ଯେ ଈଶ୍ୱର ସେହି ସମୟରେ ସିଂହାସନରେ ଦାଉଦଙ୍କର ବଂଶଧରଙ୍କୁ ବସାଇବାକୁ ଯାଉନଥିଲେ। ଘଟଣାଟି ହେଉଛି ଯେ ପରବର୍ତ୍ତୀ ଜଣେ ଯିଏକି ଦାଉଦଙ୍କ ମୁକୁଟ ପରିଧାନ କରିବେ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯେତେବେଳେ ସେ ତାହାଙ୍କର ରାଜ୍ୟ ସ୍ଥାପନ କରିବା ନିମନ୍ତେ ଏହି ଜଗତକୁ ଆଗମନ କରିବେ। ମାତ୍ର ମହାଯାଜକଙ୍କ ମସ୍ତକରେ ମୁକୁଟ ଦେବା ଏକ ଅସ୍ୱାଭାବିକ ବିଷୟ ଥିଲା, କାରଣ ଈଶ୍ୱର ରାଜା ଓ ଯାଜକମାନଙ୍କର କାର୍ଯ୍ୟାଳୟଗୁଡ଼ିକୁ ପୂରାପୂରି ପୃଥକ ରଖିଥିଲେ। ଏହି ବିଷୟ ନେଇ ଏକ ବିବରଣୀ ପ୍ରଦାନ କରାଯାଏ ଯେ ଜିଓସିଓ ଯିଏକି ମହାଯାଜକ ଥିଲେ ସେ ଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରତିନିଧି, ଯିଏକି ଆଜି ଆମମାନଙ୍କ ପ୍ରଧାନ ମହାଯାଜକ ଅଟନ୍ତି। ଆଉ ଏଭ୍ରି ପତ୍ରଟି ଆମମାନଙ୍କର ପ୍ରଧାନ ମହାଯାଜକଙ୍କ ବିଷୟରେ ଚିନ୍ତା କରିବା ନିମନ୍ତେ କହେ। ଖ୍ରୀଷ୍ଟ ତାହାଙ୍କର ପୁନରୁତ୍ଥାନ ପରେ ସ୍ୱର୍ଗାରୋହଣ କଲେ ଓ ଆଜି ଆମମାନଙ୍କର ପ୍ରଧାନ ମହାଯାଜକ ସ୍ୱରୂପେ ସେହି ମହାପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି। ସେ ବର୍ତ୍ତମାନ ପିତା ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, ଆଉ ସେହି ସମୟ ନିମନ୍ତେ ଅପେକ୍ଷା କରି ରହିଅଛନ୍ତି ଯେତେବେଳେ ତାଙ୍କର ଶତ୍ରୁମାନେ ତାହାଙ୍କର ପାଦପୀଠ ହୋଇ ରହିବେ। ସେ ପୃଥିବୀକୁ ଆଗମନ କରିବେ ଓ ଏହି ପୃଥିବୀରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ। ଆମମାନଙ୍କ ସମ୍ମୁଖରେ ଯେଉଁ ଅଧ୍ୟାୟଟି ରହିଅଛି ଏହା ତାହାଙ୍କର ଅଭିଷେକର ବିଷୟକୁ ଉପସ୍ଥାପିତ କରେ। ଲକ୍ଷ୍ୟ କରନ୍ତୁ ଜିଖରିଆଙ୍କର କ୍ଷୁଦ୍ର ପୁସ୍ତକ ମଧ୍ୟରେ ଘଟଣାଗୁଡ଼ିକର ଅନୁକ୍ରମ, ଦର୍ଶନଗୁଡ଼ିକ ତାହାଙ୍କର ଲୋକମାନଙ୍କ ଉପରେ ଈଶ୍ୱରଙ୍କର ବିଚାର ଓ ଏହାପରେ ପୃଥିବୀର ସମସ୍ତ ବିଜାତୀୟ ରାଷ୍ଟ୍ରଗୁଡ଼ିକ ପରେ ଈଶ୍ୱରଙ୍କର ବିଚାର ଉପସ୍ଥାପିତ କରିବା ପରେ ଆମମାନେ ଖ୍ରୀଷ୍ଟଙ୍କର ଆଗମନ ବିଷୟରେ ଲକ୍ଷ୍ୟ କରିବାକୁ ପାରୁ ଓ ତାହାଙ୍କର ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା ରୂପେ ମୁକୁଟ ପରିଧାନର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁ। ଏଠାରେ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ସମୟର ବ୍ୟବଧାନ ମଧ୍ୟରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ତିନି ସ୍ତରର ସେବା କାର୍ଯ୍ୟକୁ ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମ ବ୍ୟବଧାନ ହେଉଛି ଈଶ୍ୱରଙ୍କର ଭାଓବାଦୀ ଭାବେ ତାହାଙ୍କର ସେବା କାର୍ଯ୍ୟ, ଯେତେବେଳେ କି ସେ ଏହି ଜଗତକୁ 2000 ବର୍ଷ ପୂର୍ବରୁ ଆସିଥିଲେ। ସେ ଈଶ୍ୱରଙ୍କ ନିମନ୍ତେ କଥା କହିବା ପାଇଁ ଏହି ଜଗତକୁ ଆସିଲେ ଓ ସେ ନିଜେ ଈଶ୍ୱରଙ୍କ ବାକ୍ୟ ଥିଲେ, ଯାହାକି ସେ ମନୁଷ୍ୟ ଭାବେ ଈଶ୍ୱରଙ୍କୁ ପ୍ରକାଶ କଲେ ଓ ସେ ଆପଣଙ୍କ ପାପ ନିମନ୍ତେ ଓ ମୋହର ପାପ ନିମନ୍ତେ କୃଷ ଉପରେ ମୃତ୍ୟୁଭୋଗ କରିବା ଦ୍ୱାରା ଈଶ୍ୱରଙ୍କର ପ୍ରେମ ଆମମାନଙ୍କ ପ୍ରତି ପ୍ରକାଶ କଲେ। ସେ ଈଶ୍ୱରଙ୍କର ଭାଓବାଦୀ ଥିଲେ। ଆପଣ ଓ ମୁଁ ଆମେ ଏହି ଯେଉଁ ଦିନମାନଙ୍କରେ ବସବାସ କରୁଅଛୁ ସେ ହେଉଛନ୍ତି ଈଶ୍ୱରଙ୍କର ଯାଜକ। ଯେତେବେଳେ ସେ ସ୍ୱର୍ଗାରୋହଣ କଲେ ସେ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟ ଦେଇ ମହାପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି ଓ ସେହି ମହାପବିତ୍ର ସ୍ଥାନରେ ସେ ତାହାଙ୍କର ନିଜ ରକ୍ତ ଆମମାନଙ୍କର ପାପ ନିମନ୍ତେ ଉପସ୍ଥାପିତ କରିଅଛନ୍ତି। ଆଜି ସେଠାରେ ଅର୍ଥାତ୍ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ଆମମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି। ଯେତେବେଳେ ଆମମାନଙ୍କ ଜୀବନରେ ପାପ ଦେଖାଯାଏ ସେତେବେଳେ ସେ ଆମମାନଙ୍କ ନିମନ୍ତେ ମଧ୍ୟସ୍ଥତା କରନ୍ତି ଓ ଆମେ ସେହି ପାପ ତାହାଙ୍କ ନିକଟରେ ସ୍ୱୀକାର କରୁ। ସେଠାରେ ଆମମାନଙ୍କର ମହାଯାଜକ ସ୍ୱରୂପେ ସେବା କାର୍ଯ୍ୟ କରନ୍ତି। କିନ୍ତୁ ଦିନେ ସେହି ଆଗାମୀ ଭବିଷ୍ୟତରେ ସେ ପୁନର୍ବାର ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରିବେ, ଯାହାକି ପ୍ରକାଶିତ ବାକ୍ୟ ପୁସ୍ତକ ଏହି ବିଷୟ ନେଇ ଅତି ସ୍ପଷ୍ଟ କରିଦିଏ। ଭାବବାଦୀ, ଯାଜକ ଓ ରାଜା ହେଉଛି ଖ୍ରୀଷ୍ଟଙ୍କର ତିନି ସ୍ତରୀୟ ସେବା କାର୍ଯ୍ୟ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ଭାବବାଦୀ, ପ୍ରଧାନ ମହାଯାଜକ ଓ ରାଜାମାନଙ୍କର ରାଜା ତଥା ପ୍ରଭୁମାନଙ୍କର ପ୍ରଭୁ। ସେ ଏହି ଜଗତର ବିଚାର କରିବା ନିମନ୍ତେ ଓ ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଆଗମନ କରୁଅଛନ୍ତି। କିନ୍ତୁ ଆମେ କ'ଣ ତାହାଙ୍କୁ ଭେଟିବା ନିମନ୍ତେ ଓ ତାହାଙ୍କ ଦ୍ୱାରା ଗୃହୀତ ହେବା ନିମନ୍ତେ ପ୍ରସ୍ତୁତ ଅଛୁ କି? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏକ ପ୍ରସ୍ତୁତ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା, ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। ତୋଡ଼ା ହେଉ ଦି ତୋଡ଼ା ହେଉ ପାଞ୍ଚ ହେଉ ଯାହା କାମେ ଲଗେ, ଛୋଟ ହେଉ ବା ବଡ଼ ହେଉ କାମ ଯେ ପାଏ ପୁରା କରେ, କିଏ ସୁନ୍ଦର ଠିଆ ସ୍ଥାନେ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା
ପଥ ପ୍ରଦର୍ଶିକା, ଟ୍ରାନ୍ସୱାଲ୍ ରେଡିଓ ଇଣ୍ଡିଆ, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଲେଖିନିଅନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସୱାଲ୍ ରେଡିଓ ଇଣ୍ଡିଆ, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
ସେନାପତି ଯୀଶୁ ସ୍ୱନ ସିଂହାସନେ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସୁନ୍ଦର ଠିଆ ସ୍ଥାନେ। ସେହି ସୁନ୍ଦର ସ୍ଥାନେ ଠିଆ ହେବା, ମୁଁ ବି ଦିନେ ଠିଆ ହୋଇବି, ପ୍ରିୟ ଯୀଶୁ ମୋତେ ନିଅ, କିଏ ସୁନ୍ଦର ଠିଆ ସ୍ଥାନେ, କିଏ ସେହି ମହାଜନତା।